ఆకాశవాణి ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଭାରତ ଓ ଆଲଜେରିଆ ମଧ୍ୟରେ ଅର୍ଥନୈତିକ ସହଯୋଗ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆହ୍ୱାନ, ଟେଲିକମ୍ ଏବଂ ଆନୁଷଙ୍ଗିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ବିଶ୍ୱର ଅନ୍ୟତମ ସଫଳ ରାଷ୍ଟ୍ର କହିଲେ ପ୍ରଧାନମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ଦେଶ ଜଣାଇଲା ଶ୍ରଦ୍ଧାଞ୍ଜଳି ଏବଂ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି କାର୍ଯ୍ୟସୂଚୀ ଘୋଷଣା କରିବେ ନିର୍ବାଚନ କମିଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ଓ ଆଲଜେରିଆ ମଧ୍ୟରେ ଅର୍ଥନୈତିକ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି। ଆଲଜେରିଆର ରାଜଧାନୀ ଆଲଜିୟର୍ସଠାରେ ଆୟୋଜିତ ଆଲଜେରିଆ ଭାରତ ଅର୍ଥନୈତିକ ମଞ୍ଚକୁ ସମ୍ବୋଧିତ କରି ଶ୍ରୀମତୀ ମୁର୍ମୁ କହିଛନ୍ତି, ଆଲଜେରିଆ ନେତୃବୃନ୍ଦଙ୍କ ସହ ବିଭିନ୍ନ ଆଲୋଚନାରେ ଏହା ସ୍ୱଷ୍ଟ ହୋଇଛି ଯେ ଆଲଜେରିଆ ଅଭିବୃଦ୍ଧି ଏବଂ ପୁଞ୍ଜିନିବେଶ ସୁଯୋଗ ବୃଦ୍ଧି ପାଇଁ ପ୍ରତିଶ୍ରତିବଦ୍ଧ। ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ସାମିଲ ହେବାକୁ ରାଷ୍ଟ୍ରପତି ଆଲଜେରିଆର କମ୍ପାନୀମାନଙ୍କୁ ଏହି ଅବସରରେ ଆମନ୍ତ୍ରଣ କରିଛନ୍ତି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଲଜେରିଆ ଗସ୍ତର ତୃତୀୟ ଦିନ ହୋଇଥିବାରୁ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଆସାମର ଗୌହାଟୀ ଏବଂ ମେଘାଳୟର ଶିଲଂ ଯିବେ। ଏହି ଗସ୍ତରେ ଶ୍ରୀ ଧନଖଡ଼ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଶିଲଂର ମାଓଡ଼ି ଆଙ୍ଗଡ଼ିଆଙ୍ଗରେ ମେଘାଳୟ ସ୍କିଲ୍ ଆଣ୍ଡ ଇନୋଭେସନ୍ ହବ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେ ଶିଲଂର ଆଇଟି ପାର୍କ ଏବଂ ରାଜଭବନ ମଧ୍ୟ ପରିଦର୍ଶନ କରିବେ। ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପଠାରେ ଆନ୍ତର୍ଜାତିକ ଟେଲିକମ୍ୟୁନିକେସନ ୟୁନିୟନ୍ର ୱାର୍ଲ୍ଡ ଟେଲିକମ୍ୟୁନିକେସନ ଷ୍ଟାଣ୍ଡାର୍ଡାଇଜେସନ ସମ୍ମିଳନୀ ଡବ୍ଲ୍ୟୁଟିଏସ୍ଏକୁ ଉଦ୍ଘାଟନ କରିଛନ୍ତି। ମିଳିତ ଜାତିସଂଘର ଏଜେନ୍ସି ଅନ୍ତର୍ଜାତୀୟ ଟେଲିକମ୍ ୟୁନିୟନ୍ର ମାନକୀକରଣ କାର୍ଯ୍ୟ ପାଇଁ ପ୍ରତି ଚାରିବର୍ଷରେ ଥରେ ଏହି ପରିଚାଳନା ସମ୍ମିଳନୀ ଆୟୋଜିତ ହୋଇଥାଏ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଇଟିୟୁ ଡବ୍ଲ୍ୟୁଟିଏସ୍ଏ ଭାରତ ଏବଂ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଇଣ୍ଡିଆ ମୋବାଇଲ୍ କଂଗ୍ରେସ 2024ର ଅଷ୍ଟମ ସଂସ୍କରଣକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଆଜି ଟେଲିକମ୍ ଏବଂ ଆନୁଷଙ୍ଗିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱର ଅନ୍ୟତମ ସଫଳ ଦେଶ। ଭାରତରେ 120 କୋଟି ମୋବାଇଲ୍ ଫୋନ୍ ବ୍ୟବହାରକାରୀ, 95 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ଥିବାବେଳେ ବିଶ୍ୱର 40%ରୁ ଅଧିକ ରିଅଲ୍ ଟାଇମ୍ ଡିଜିଟାଲ୍ କାରବାର ଭାରତରେ ହେଉଛି। ଏଆଇର ନୈତିକ ବ୍ୟବହାର ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସୁରକ୍ଷା, ମର୍ଯ୍ୟାଦା ଏବଂ ସମାନତା ସମସ୍ତ ଆଲୋଚନାର କେନ୍ଦ୍ରରେ ରହିବା ଉଚିତ। ସେ କହିଛନ୍ତି, ଭାରତ ଶେଷ ମାଇଲ୍ ବିତରଣ ପାଇଁ ଡିଜିଟାଲ୍ ସଂଯୋଗକୁ ପ୍ରଭାବୀ ଉପକରଣରେ ପରିଣତ କରିଛି। ଭାରତର ଡିଜିଟାଲ୍ ଦୃଷ୍ଟିକୋଣ ମୁଖ୍ୟତଃ ଶସ୍ତା ଉପକରଣ, ସମସ୍ତ କୋଣକୁ ସଂଯୋଗ, ସୁଲଭ ମୂଲ୍ୟରେ ଡାଟା ଏବଂ ଡିଜିଟାଲ୍ ପ୍ରଥମ ଭଳି 4ଟି ସ୍ତମ୍ଭ ଉପରେ କାର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱସ୍ତରୀୟ ମାନକ ଦିଗରେ କାର୍ଯ୍ୟ କରିବା ଡବ୍ଲ୍ୟୁଟିଏସ୍ଏର ଲକ୍ଷ୍ୟ ହୋଇଥିବାବେଳେ ସେବା କ୍ଷେତ୍ରରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଡବ୍ଲ୍ୟୁଟିଏସ୍ଏ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଯାହା ଟେଲିକମ୍, ଡିଜିଟାଲ୍ ଏବଂ ଆଇସିଟି କ୍ଷେତ୍ରର ପ୍ରତିନିଧିତ୍ୱ କରୁଥିବା 190ରୁ ଅଧିକ ଦେଶର 3000ରୁ ଅଧିକ ଶିଳ୍ପ ନେତୃତ୍ୱ, ନୀତି ନିର୍ଦ୍ଧାରକ ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ଏକାଠି କରିବ। ଏହା 6G, ଏଆଇ, ଆଇଓଟି, ବିଗ୍ ଡାଟା, ସାଇବର ସୁରକ୍ଷା ଏବଂ ଅନ୍ୟାନ୍ୟ ପରବର୍ତ୍ତୀ ପିଢ଼ିର ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜିର ଭବିଷ୍ୟତ ମାନକ ବିଷୟରେ ଆଲୋଚନା ଏବଂ ନିଷ୍ପତ୍ତି ନେବା ପାଇଁ ସଦସ୍ୟ ଦେଶମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ। ଭାରତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ଦେଶକୁ ବୈଶ୍ୱିକ ଟେଲିକମ୍ ଏଜେଣ୍ଡାକୁ ରୂପ ଦେବାରେ ଏବଂ ଭବିଷ୍ୟତର ପ୍ରଯୁକ୍ତି ବିଦ୍ୟା ପାଇଁ ମାର୍ଗ ନିର୍ଦ୍ଧାରଣ କରିବାକୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ସୁଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆଜି ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ଡକ୍ଟର କଲାମଙ୍କ ଚିନ୍ତାଧାରା ଏବଂ ଦୂରଦୃଷ୍ଟି ଦେଶକୁ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଭାରତୀୟ ନିର୍ବାଚନ କମିଶନ ଆଜି ଅପରାହ୍ନରେ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବେ। ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମାସ 26 ତାରିଖରେ ଶେଷ ହେବାକୁ ଥିବାବେଳେ ଝାଡ଼ଖଣ୍ଡ ବିଧାନସଭା କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରୀ 5 ତାରିଖରେ ଶେଷ ହେବ। ଭାରତୀୟ ତଟରକ୍ଷୀ ବାହିନୀର 26ତମ ମହାନିର୍ଦ୍ଦେଶକ ଭାବେ ପରମେଶ ଶିବମଣି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ନୌଚାଳନା ଏବଂ ନିର୍ଦ୍ଦେଶ ବିଶେଷଜ୍ଞ ଶିବମଣି ନୂଆଦିଲ୍ଲୀର ନ୍ୟାସନାଲ୍ ଡିଫେନ୍ସ କଲେଜ ଏବଂ ୱେଲିଂଟନ୍ର ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜର ପୂର୍ବତନ ଛାତ୍ର। ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ 2012 ମହାନିର୍ଦ୍ଦେଶକ ତଟରକ୍ଷୀ ବାହିନୀ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିବା ବେଳେ 2010 ତଟରକ୍ଷକ ପଦକ ଏବଂ 2019 ରାଷ୍ଟ୍ରପତିଙ୍କ ତଟରକ୍ଷକ ପଦକ ପ୍ରଦାନ କରାଯାଇଥିଲା। ମହାକାଶ ଅଭିଯାନ ପାଇଁ ନାସା ଦ୍ୱାରା ନିର୍ମିତ ସର୍ବବୃହତ୍ ମହାକାଶ ଯାନ ୟୁରୋପା କ୍ଲିପରକୁ ଉତ୍କ୍ଷେପଣ କରାଯାଇଛି। ଏହି ମହାକାଶ ଯାନର ଉଦ୍ଦେଶ୍ୟ ହେଉଛି ବୃହସ୍ପତିଙ୍କ ଚନ୍ଦ୍ର ୟୁରୋପରେ ଜୀବସତ୍ତା ପାଇଁ ଉପଯୁକ୍ତ ପରିସ୍ଥିତି ଅଛି କି ନାହିଁ ତାହା ଯାଞ୍ଚ କରିବା ଏବଂ ବରଫର ମୋଷ୍ଟା ଆସ୍ତରଣ ମଧ୍ୟରେ ରହିଥିବା ସମୁଦ୍ର ଉପରେ ଗବେଷଣା କରିବା। ଏହି ରୋବୋଟିକ୍ ସୌରଚାଳିତ ମହାକାଶ ଯାନ 5 ବର୍ଷ 6 ମାସରେ ପ୍ରାୟ 2.9 ବିଲିୟନ୍ କିଲୋମିଟର ଯାତ୍ରା କରିବା ପରେ 2030 ବୃହସ୍ପତି କକ୍ଷପଥରେ ପ୍ରବେଶ କରିବ। ଭାରତରେ ଅବସ୍ଥାପିତ କାନାଡ଼ାର କାର୍ଯ୍ୟକାରୀ ଉଚ୍ଚାୟୁକ୍ତ ଷ୍ଟୁଆର୍ଟ ରସ୍ ହୁଇଲର୍ଙ୍କ ସମେତ ଅନ୍ୟ 6 କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି। ଡେପୁଟି ହାଇକମିଶନର ପ୍ୟାଟ୍ରିକ୍ ହେବର୍ଟ, ପ୍ରମୁଖ ସଚିବ ମେରି କ୍ୟାଥରିନ୍ ଜୋଲି, ଲାନ୍ ରସ୍ ଡେଭିଡ୍ ଟ୍ରିଟ୍ସ, ଆଡାମ୍ ଜେନ୍ସ ହୁଇପ୍କା ଏବଂ ପୌଲା ଉର୍ଜୁଏଲାଙ୍କୁ ମଧ୍ୟ ବହିଷ୍କାର କରାଯାଇଛି। ଅକ୍ଟୋବର 19 ସୁଦ୍ଧା କିମ୍ବା ଏହା ପୂର୍ବରୁ ସେମାନଙ୍କୁ ଭାରତ ଛାଡ଼ିବାକୁ କୁହାଯାଇଛି। କାନାଡ଼ାରେ ଅବସ୍ଥାପିତ ଉଚ୍ଚାୟୁକ୍ତ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଭାରତ ପ୍ରତ୍ୟାହାର କରିଛି। ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ପୁଣିଥରେ କହିଛନ୍ତି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍ଗୁଡ଼ିକ 100% ନିର୍ଭୁଲ ଅଟେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କୁମାର କହିଛନ୍ତି ନିର୍ବାଚନ ସମୟରେ ମତଦାନରେ ଅଂଶଗ୍ରହଣ କରି ଲୋକମାନେ ଇଭିଏମ୍ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି ଯାହା ସମ୍ପୂର୍ଣ୍ଣ ନିରାଧାର। ସୂଚନାଯୋଗ୍ୟ କଂଗ୍ରେସ ସମେତ ବିରୋଧୀ ଦଳମାନେ ଇଭିଏମ୍ ଉପରେ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି। ନିକଟରେ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଅନେକ କଂଗ୍ରେସ ନେତା ପୁନର୍ବାର ଇଭିଏମ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଇଟାଲୀର ମିଲାନରେ ଅବସ୍ଥିତ ମିକୋ ସମ୍ମିଳନୀ କେନ୍ଦ୍ରରେ 75ତମ ଅନ୍ତର୍ଜାତୀୟ ଆଷ୍ଟ୍ରୋନଟିକାଲ କଂଗ୍ରେସ ଆଇଓସି ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାରା ବିଶ୍ୱରୁ 10,000 ଅଧିକ ମହାକାଶ ବିଶେଷଜ୍ଞ, ବିଦ୍ୱାନ, ଉଦ୍ୟୋଗୀ ଏବଂ ପେସାଦାର ସମ୍ମିଳିତ ହୋଇଛନ୍ତି। ଇଟାଲୀର ରାଷ୍ଟ୍ରପତି ସର୍ଜିଓ ମାଟେରେଲା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ 200 ଅଧିକ ବୈଷୟିକ ଅଧିବେଶନ ବସିବ ଯେଉଁଥିରେ ଚନ୍ଦ୍ର ଏବଂ ମଙ୍ଗଳର ସ୍ଥାୟୀ ଅନୁସନ୍ଧାନ, ଜଳବାୟୁ ପରିବର୍ତ୍ତନ ପାଇଁ ମହାକାଶ ଆଧାରିତ ପୃଥିବୀ ପର୍ଯ୍ୟବେକ୍ଷଣ, ମହାକାଶ ବିକାଶରେ ଘରୋଇ କମ୍ପାନୀଗୁଡ଼ିକର ଭୂମିକା ଏବଂ ପ୍ରୟୋଗ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବ୍ୟାପକ ଆଲୋଚନା ହେବ। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଭାରତ ସର୍ବଦା ବହୁପକ୍ଷବାଦର ଏକ ଦୃଢ଼ ସମର୍ଥକ। 149ତମ ଆନ୍ତଃ ସଂସଦୀୟ ସଂଘ ବୈଠକରେ ସଂସଦୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ଶ୍ରୀ ବିର୍ଲା କହିଛନ୍ତି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଉଦ୍ଭାବନ କ୍ଷେତ୍ରରେ ସଂସଦଗୁଡ଼ିକ ମଧ୍ୟରେ ଆଲୋଚନା ଓ ସହଯୋଗ ଜରୁରୀ। ଭାରତୀୟ ବନ୍ଧୁକ ଚାଳକ ସୋନମ ଉତ୍ତମ ମାସ୍କର ଆଜି ନୂଆଦିଲ୍ଲୀରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ 2024 ଫାଇନାଲ୍ରେ ମହିଳା 10 ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। 22 ସୋନମ 252.9 ସ୍କୋର କରି ପୋଡିୟମ୍ ଫିନିଶ୍ ହାସଲ କରିଥିଲେ। ଏହି ଇଭେଣ୍ଟରେ ଚୀନ୍ର ୟୁଟିଙ୍ଗ୍ ହୁଆଙ୍ଗ୍ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ଫ୍ରାନ୍ସର ଓସେନ୍ ମୁଲର ବ୍ରୋଞ୍ଜ ପଦକ ଜିତିଛନ୍ତି। ଫାଇନାଲ୍ରେ ସ୍ଥାନ ପାଇଥିବା ଅନ୍ୟତମ ଭାରତୀୟ ବନ୍ଧୁକ ଚାଳକ ତିଳୋତ୍ତମା ସେନ 167.7 ସ୍କୋର କରି ଷଷ୍ଠ ସ୍ଥାନରେ ରହିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତ ଓ ଆଲଜେରିଆ ମଧ୍ୟରେ ଅର୍ଥନୈତିକ ସହଯୋଗ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆହ୍ୱାନ। ଟେଲିକମ୍ ଏବଂ ଆନୁଷଙ୍ଗିକ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ବିଶ୍ୱର ଅନ୍ୟତମ ସଫଳ ରାଷ୍ଟ୍ର କହିଲେ ପ୍ରଧାନମନ୍ତ୍ରୀ। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ଦେଶ ଜଣାଇଲା ଶ୍ରଦ୍ଧାଞ୍ଜଳି ଏବଂ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଆଜି କାର୍ଯ୍ୟସୂଚୀ ଘୋଷଣା କରିବେ ନିର୍ବାଚନ କମିଶନ। ସମ୍ବାଦ ଶେଷ ହେଲା।